ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ବାଣିଜ୍ୟିକ କୋଇଲା ଖଣି ନିଲାମର ଦ୍ୱାଦଶ ପର୍ଯ୍ୟାୟ। ଭାରତ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ପୁନର୍ଗଠନ କରିବା ଦିଗରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବିକଶିତ ଭାରତ ଗଠନ ଦିଗରେ ନବସୃଜନତାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଆଇପିଏଲ୍ରେ ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 8 wicketରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସକୁ। ଆଜି ସନ୍ଧ୍ୟାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା। ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024 ସଂସଦର ଅନୁମୋଦନ ଲାଭ କରିଛି। ଗତକାଲି ଏହି ବିଧେୟକ ରାଜ୍ୟସଭାରେ ପାରିତ ହୋଇଛି, ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇସାରିଛି। ଏହାଦ୍ୱାରା ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ 1934, ବ୍ୟାଙ୍କ ନିୟାମକ ଆଇନ 1949, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଇନ 1955 ଏବଂ ବ୍ୟାଙ୍କିଙ୍ଗ୍ କମ୍ପାନୀ ଆକ୍ୟୁଜିସନ୍ ଓ ଟ୍ରାନ୍ସଫର୍ ଆଇନ 1970 ଓ 1980 ସଂଶୋଧିତ ହୋଇଛି। ଏଣିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଜଣେ ନୋମିନୀଙ୍କ ବଦଳରେ ଚାରିଜଣଙ୍କର ନାମ ଦିଆଯାଇପାରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଏହି ବିଧେୟକରେ କରାଯାଇଛି। ରାଜ୍ୟସଭାରେ ଏ ସମ୍ପର୍କିତ ଆଲୋଚନାରେ ଭାଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି, ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଗତବର୍ଷ ସର୍ବୋଚ୍ଚ ରେକର୍ଡ ପରିମାଣର 1.41 ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ସେହିଭଳି କେନ୍ଦ୍ର ସରକାର ଆର୍ଥିକ ସମାବେଶକୁ ଅଧିକ ସଶକ୍ତ କରିବା ସହିତ ଏହାକୁ ନାଗରିକ କୈନ୍ଦ୍ରିକ ଭାବେ କାର୍ଯ୍ୟକାରୀ କରି ଦେଶର ପ୍ରତ୍ୟେକଟି ନାଗରିକ ନିକଟରେ ଯେଭଳି ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହୋଇପାରିବ ସେ ଦିଗରେ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଏପର୍ଯ୍ୟନ୍ତ 55 କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ 55%ରୁ ଅଧିକ ମହିଳା ହିତାଧିକାରୀ ଅଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକରେ ଅନାଦେୟ ଋଣ ପରିମାଣ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଛି। ଜାଣିଶୁଣି ଯେଉଁମାନେ ବ୍ୟାଙ୍କ ଋଣ ପରିଶୋଧ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଏ ଦିଗରେ ସରକାରଙ୍କର ପଦକ୍ଷେପ ସ୍ୱରୂପ ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ 22,280 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ସେହିଭଳି ଗତ 5 ବର୍ଷ ମଧ୍ୟରେ ଏହି ନିର୍ଦ୍ଦେଶାଳୟ 912 ବ୍ୟାଙ୍କ ଜାଲିଆତି ଏବଂ ଠକାମୀ ମାମଲା ରୁଜୁ କରିଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର ଦ୍ୱାଦଶ ପର୍ଯ୍ୟାୟ ଆରମ୍ଭ ହେବ। ଭବିଷ୍ୟତର ବିକାଶ ଲାଗି ଆଜି ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ 13 ଖଣି ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ ଅନୁସନ୍ଧାନ ସରିଥିବା ବେଳେ 12 ଆଂଶିକ ଅନୁସନ୍ଧାନ କରାଯାଇଛି। ଏହି ନିଲାମ ଜରିଆରେ ଦେଶ ଓ ବିଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଭାରତର ଶିଳ୍ପ ବିକାଶ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସନ୍ଧାନ ୟୁନିଟ୍ ଗତ 3 ବର୍ଷ ମଧ୍ୟରେ 1,500 ନକଲି ଖବର ଚିହ୍ନଟ କରିଛନ୍ତି। ଗତକାଲି ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ପର୍କରେ 72,000 ଅଧିକ ଅନୁସନ୍ଧାନପତ୍ର ସେମାନଙ୍କର ହସ୍ତଗତ ହୋଇଛି। କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ଅଧୀନରେ ଥିବା ତଥ୍ୟ ଅନୁସନ୍ଧାନ ୟୁନିଟ୍ ଏହିସବୁ ତଥ୍ୟକୁ ଉପଯୁକ୍ତ ଯାଞ୍ଚ କରି ଠିକ୍ ତଥ୍ୟକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥାନ୍ତି। ସରକାରଙ୍କ ସମ୍ପର୍କିତ ବିଭିନ୍ନ ଭୁଲ ତଥ୍ୟ ତଥା ନକଲି ଖବରର ପ୍ରସାରକୁ ରୋକିବା ଉଦ୍ଦେଶ୍ୟରେ 2019 ଏହି ତଥ୍ୟ ଅନୁସନ୍ଧାନ ୟୁନିଟ୍ ସ୍ଥାପନ କରାଯାଇଥିଲା। ଜନସାଧାରଣ ଏ ସମ୍ପର୍କିତ ସେମାନଙ୍କ ଅଭିଯୋଗ ଏବଂ ବିଭିନ୍ନ ସମ୍ବାଦର ତଥ୍ୟ ଅନୁସନ୍ଧାନ ସମ୍ପର୍କିତ ଅନୁରୋଧକୁ ହ୍ୱାଟ୍ସଆପ୍ ହଟ୍ଲାଇନ୍ 8799711259 କିମ୍ବା PIB ଫ୍ୟାକ୍ଟ ଚେକ୍ ୟୁନିଟ୍ର ୱେବ୍ସାଇଟ୍ରେ ଦାଖଲ କରିପାରିବେ। ଭାରତ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ପୁନର୍ଗଠନ କରିବା ଦିଗରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଏସିଆ ସୋସାଇଟିର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର କ୍ୟୁଙ୍ଗ୍ ୱା କାଙ୍ଗ୍ଙ୍କ ସହିତ ଆଲୋଚନା ସମୟରେ ଭାରତ ଚୀନ୍ ସମ୍ପର୍କ ଉପରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଓ ଚୀନ୍ ଅନେକ ପ୍ରସଙ୍ଗରେ ପ୍ରତିଯୋଗିତା କରିଥାନ୍ତି, ମାତ୍ର ଏହା ଦୁଇ ଦେଶ ମଧ୍ୟରେ ସଂଘର୍ଷର ରୂପ ନେବା ଉଚିତ ନୁହେଁ। ସେହିଭଳି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଦେଖାଦେଇଥାଏ, ମାତ୍ର ଏହା ବିବାଦରେ ପରିଣତ ହେବା ଉଚିତ ନୁହେଁ ବୋଲି ଡକ୍ଟର ଜୟଶଙ୍କର ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଗତବର୍ଷ ଅକ୍ଟୋବର ମାସଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅନେକ ଉନ୍ନତି ଆସିଛି। ଉଭୟ ଦେଶ ନିଜ ମଧ୍ୟରେ ସମ୍ପର୍କର ବିଭିନ୍ନ ଦିଗ ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଏହି ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଭାରତ ସର୍ବଦା ପ୍ରତିବଦ୍ଧ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିକଶିତ ଭାରତ ଗଠନ ଦିଗରେ ନବସୃଜନତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଜାତୀୟ ବୌଦ୍ଧିକ ସମ୍ପତ୍ତି ପୁରସ୍କାର 2024 ପ୍ରଦାନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, ଗବେଷଣା, ବିକାଶ, ନବସୃଜନତା ଏବଂ ସେବା କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ ନ କଲେ ବିଶ୍ୱର କୌଣସି ଦେଶ ଏକ ବିକଶିତ ରାଷ୍ଟ୍ର ଭାବେ ନିଜକୁ ଗଢ଼ି ତୋଳିପାରିବ ନାହିଁ। ଏହି ଅବସରରେ ଶ୍ରୀ ଗୋଏଲ ଅଭିନବ ଜୈବ ବ୍ୟବସ୍ଥା ନିର୍ମାଣ କ୍ଷେତ୍ରରେ ଯୁବବର୍ଗଙ୍କର ଅଂଶଗ୍ରହଣକୁ ଅଧିକରୁ ଅଧିକ ହେବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଗବେଷଣା ଓ ବିକାଶ ଦିଗରେ ଅଧିକ ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କଲେ ବିଶ୍ୱସ୍ତରରେ ଭାରତ ଅଭିନବତା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଏବଂ ଭାରତୀୟ ନୌସେନା ମିଳିତ ଭାବେ ଗତକାଲି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ VLSR SAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରୁ ଗତକାଲି ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭର୍ଟିକାଲ ବା ଭୂଲମ୍ବ ଭାବେ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟକୁ ଧ୍ୱଂସ କରିଥିଲା। ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓ, ଭାରତୀୟ ନୌସେନା, ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବହୁଗୁଣ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଓ ବିକାଶ କ୍ଷମତାର ଉଜ୍ଜଳ ପ୍ରମାଣ ଭାବେ ପ୍ରତିରକ୍ଷା ମନ୍ତ୍ରୀ ଅଭିହିତ କରିଛନ୍ତି। ସେହିଭଳି ଡିଆର୍ଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ କହିଛନ୍ତି, ଆଧୁନିକ ପ୍ରଯୁକ୍ତି ବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ଦେଶର ପ୍ରତିରକ୍ଷା ଶକ୍ତିକୁ ଅଧିକ ବୈଷୟିକ ପ୍ରୋତ୍ସାହନ ଦେବାରେ ସହାୟକ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ କାରବାରକୁ ଅଧିକ ସୁଦୃଢ଼ କରିବା ଦିଗରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଏସିଆ ସୋସାଇଟି ଦ୍ୱାରା ଅନୁଷ୍ଠିତ ଏକ ଭାବ ବିନିମୟ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଟ୍ରମ୍ପ ପ୍ରଶାସନ ସହିତ ଭାରତ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବାର ଆଶା ରଖିଛି ବୋଲି ସେ କହିଛନ୍ତି। 2023 ମସିହାରେ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ଥିଲା। ସେହି ବର୍ଷ ଦୁଇପକ୍ଷୀୟ ବାଣିଜ୍ୟ କାରବାର $190 ବିଲିୟନ ଛୁଇଁଥିଲା ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେହିଭଳି 2023-24 ଆର୍ଥିକ ବର୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତରେ ତୃତୀୟ ସର୍ବବୃହତ ବୈଦେଶିକ ପ୍ରତ୍ୟକ୍ଷ ନିବେଶକାରୀ ଭାବେ $4.99 ବିଲିୟନ ପୁଞ୍ଜିନିବେଶ କରିଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ଆଇପିଏଲ୍ ସଂସ୍କରଣର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଗୌହାଟୀଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 151 ରନ୍ କରିଥିଲା। 152 ରନ୍ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 17 ଓଭର ଓ 3ଟି ବଲ୍ରେ 2ଟି ୱିକେଟ୍ ହରାଇ 153 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ 61ଟି ବଲ୍ରୁ 97 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ସଂସ୍କରଣରେ ଆଜି ହାଇଦ୍ରାବାଦଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଇଣ୍ଡିଆନ୍ ଓପନ୍ ସ୍କ୍ୱାସ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତର ଅନହତ ସିଂ, ଜ୍ୟୋତ୍ସ୍ନା ଚିନ୍ନାପ୍ପା ଏବଂ ଅଭୟ ସିଂ ପ୍ରବେଶ କରିଛନ୍ତି। ଗତକାଲି ମୁମ୍ବାଇଠାରେ ଅନୁଷ୍ଠିତ ମହିଳା କ୍ୱାର୍ଟର ଫାଇନାଲ୍ ବର୍ଗରେ ଅନହତ ଇଜିପ୍ଟର ନାଦିଏ ଇ ହାମାମିଙ୍କୁ ଏବଂ ଜ୍ୟୋତ୍ସ୍ନା ଚିନ୍ନାପ୍ପା ଆକାଂକ୍ଷା ସାଲୁଙ୍ଖ୍ୟାଙ୍କୁ 3-2ରେ ପରାସ୍ତ କରିଛନ୍ତି। ଆଜି ସନ୍ଧ୍ୟା 6:30ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ମହିଳା ବର୍ଗ ସେମିଫାଇନାଲ୍ରେ ଅନହତ ସିଂ ଓ ଜ୍ୟୋତ୍ସ୍ନା ଚିନ୍ନାପ୍ପାଙ୍କ ମଧ୍ୟରେ ମୁକାବିଲା ହେବ। ସେହିଭଳି ପୁରୁଷ ବର୍ଗରେ ଅଭୟ ସିଂ ମାଲେସିଆର ଆମିସ୍ରିନ୍ ରାଜ ଚନ୍ଦନଙ୍କୁ 3-0ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ବ୍ୟାଙ୍କିଙ୍ଗ୍ ଆଇନ ସଂଶୋଧନ ବିଧେୟକ 2024। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ବାଣିଜ୍ୟିକ କୋଇଲା ଖଣି ନିଲାମର 2ଦ୍ୱାଦଶ ପର୍ଯ୍ୟାୟ। ଭାରତ ଚୀନ ମଧ୍ୟରେ ଥିବା ସମ୍ପର୍କକୁ ପୁନର୍ଗଠନ କରିବା ଦିଗରେ ଉଭୟ ଦେଶ ପ୍ରୟାସ ଜାରି ରଖିଛନ୍ତି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବିକଶିତ ଭାରତ ଗଠନ ଦିଗରେ ନବସୃଜନତାର ପ୍ରମୁଖ ଭୂମିକା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଏବଂ ଆଇପିଏଲ୍ରେ ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 8 wicketରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସକୁ। ଆଜି ସନ୍ଧ୍ୟାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।